ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶାନ୍ତି ପ୍ରତିଷ୍ଠା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଅପରେସନ ସିନ୍ଦୁର ନେଇ କଂଗ୍ରେସର ମନ୍ତବ୍ୟକୁ କଡ଼ା ସମାଲୋଚନା କଲା ବିଜେପି। ରୁଷ ୟୁକ୍ରେନ୍ ଶାନ୍ତି ଆଲୋଚନାରେ ସାମିଲ ହେବେ ନାହିଁ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଅପରେସନ ସିନ୍ଦୁର ପରେ ସଶସ୍ତ୍ର ବାହିନୀ ପ୍ରତି ସମ୍ମାନ ସ୍ୱରୂପ ଆକାଶବାଣୀ ସମାଚାର ବିଭାଗ ପକ୍ଷରୁ ଆରମ୍ଭ ହେଲା ବିଶେଷ ଫିଚର କାର୍ଯ୍ୟକ୍ରମ। ଏବଂ ଥାଇଲାଣ୍ଡ ବ୍ୟାଡମିଣ୍ଟନ ଓପନ୍ ପ୍ରି କ୍ୱାର୍ଟର ଫାଇନାଲରେ ଆଜି ମୁକାବିଲା କରୁଛନ୍ତି ଭାରତୀୟ ଖେଳାଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସୁରକ୍ଷା ବଳର ସଫଳତା ଦର୍ଶାଉଛି ଯେ ନକ୍ସଲବାଦର ମୂଳୋତ୍ପାଟନ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଠିକ୍ ଦିଗରେ ଗତି କରୁଛି। ସାମାଜିକ ଗଣମାଧ୍ୟମରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଏକ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶାନ୍ତି ପ୍ରତିଷ୍ଠା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଛନ୍ତି ଏବଂ ସେହିସବୁ ଅଞ୍ଚଳଗୁଡ଼ିକୁ ବିକାଶର ମୁଖ୍ୟଧାରା ସହିତ ଯୋଡ଼ିବା ଲାଗି ସରକାର ଉଦ୍ୟମ କରୁଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନକ୍ସଲମୁକ୍ତ ଭାରତର ସଂକଳ୍ପକୁ ଐତିହାସିକ ସଫଳତା ବୋଲି କହିଛନ୍ତି। ଛତିଶଗଡ଼ ତେଲଙ୍ଗାନା ସୀମାରେ କୁରୁଗୁଟା ପାହାଡ଼ରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନରେ 31 ଜଣ ମାଓବାଦୀଙ୍କୁ ନିପାତ କରିବା ବିଷୟ ଉପସ୍ଥାପନ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଯେଉଁ ପାହାଡ଼ ଉପରେ ଆତଙ୍କୀମାନେ ପ୍ରଭାବ ବିସ୍ତାର କରିଥିଲେ ଆଜି ସେଠାରେ ତ୍ରିରଙ୍ଗା ଉଡୁଛି। ସମ୍ପୃକ୍ତ ପାହାଡ଼ରେ ବୃହତ ନକ୍ସଲ ସଂସ୍ଥାଗୁଡ଼ିକର ମୁଖ୍ୟାଳୟ ଥିଲା, ଯେଉଁଠାରେ ନକ୍ସଲମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ଅସ୍ତ୍ରଶସ୍ତ ତିଆରି କରାଯାଉଥିଲା। ଶ୍ରୀ ଶାହା କହିଛନ୍ତି, ସଶସ୍ତ ବଳ ମାତ୍ର 21 ଦିନରେ ନକ୍ସଲ ବିରୋଧୀ ଅଭିଯାନ ଶେଷ କରିଛନ୍ତି ଏବଂ ଏଥିରେ କୌଣସି ସୁରକ୍ଷାକର୍ମୀ ପ୍ରଭାବିତ ହୋଇନାହାନ୍ତି। ଖରାପ ପାଣିପାଗ ପରିସ୍ଥିତି ଏବଂ ଦୁର୍ଗମ ପାହାଡ଼ ଅଞ୍ଚଳରେ ସାହସ ଓ ଶକ୍ତିର ସହ ନକ୍ସଲମାନଙ୍କ ମୁକାବିଲା କରିବା କ୍ଷେତ୍ରରେ ସିଆର୍ପିଏଫ୍, ଏସ୍ଟିଏଫ୍ ଏବଂ ଡିଆର୍ଜିର ଭୂମିକାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2026 ମାର୍ଚ୍ଚ 31 ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବା ଲାଗି ଯେଉଁ ସଂକଳ୍ପ ଗ୍ରହଣ କରାଯାଇଛି ତାହା ନିଶ୍ଚିତ ଭାବେ ସଫଳ ହେବ। ଛତିଶଗଡ଼ ବିଜାପୁର ଜିଲ୍ଲାର ତେଲଙ୍ଗାନା ସୀମାନ୍ତରେ ଅବସ୍ଥିତ କର୍ଗେଟା ପାହାଡ଼ରେ 21 ଦିନ ଧରି ଚାଲିଥିବା ମାଓବାଦୀ ଦମନ ଅଭିଯାନରେ 16 ଜଣ ମହିଳା ମାଓବାଦୀଙ୍କ ସମେତ 31 ଜଣ ମାଓବାଦୀ ନିହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତ ଏପ୍ରିଲ 21ରୁ ମେ ମାସ 11 ତାରିଖ ମଧ୍ୟରେ 21 ଥର ଗୁଳି ବିନିମୟ ହୋଇଥିଲା। ଏହି ସମୟ ମଧ୍ୟରେ ସ୍ୱୟଂଚାଳିତ ରାଇଫଲ, 450 ଆଇଇଡି ସମେତ ଅନେକ ଅସ୍ତ୍ରଶସ୍ତ ଜବତ କରାଯାଇଛି। ଏତଦ୍ବ୍ୟତୀତ 214 ବଙ୍କର ନଷ୍ଟ କରାଯିବା ସହ ଅନେକ ମାଓବାଦୀ ଆଡ୍ଡାସ୍ଥଳ ଧ୍ୱଂସ କରିଦିଆଯାଇଛି। ଏହି ଅଭିଯାନରେ ନିହତ ମାଓବାଦୀଙ୍କ ମଧ୍ୟରୁ 28 ଜଣଙ୍କୁ ଏଯାବତ୍ ଚିହ୍ନଟ କରାଯାଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଛତିଶଗଡ଼ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଦେବ ଗୌତମ କହିଛନ୍ତି,
ସରକାର ଦ୍ୱାରା କିଏ ଗଏ ବିକାଶ କାର୍ଯ୍ୟ ଏବଂ ବଲୋଁ କି କାର୍ଯ୍ୟବାହୀ ସେ ସରେଣ୍ଡର୍ସ କି ସଂଖ୍ୟା ମେ ବି ବହୁତ ବଢ଼ୋତ୍ତରୀ ହୁଈ ହେ। ବର୍ଷ 2024 ମେ 928 ଏବଂ 2025 କେ ପହଲେ 4 ମହିନୋ ମେ ଅବ ତକ 718 ସରେଣ୍ଡର୍ସ ହୋ ଚୁକେ ହେ। ସରକାର ନେ ମାଓବାଦୀଓ କୋ ସମାଜ କି ମୁଖ୍ୟଧାରା ମେ ଶାମିଲ ହୋନେ ହେତୁ ଆତ୍ମସମର୍ପଣ ଔର ପୁନର୍ବାସ ନୀତି ବନାଇ ହେ ଜୋ ବହୁତ ହି କାରଗର ସାବିତ ହୋ ରହି ହେ।
ଅପରେସନ ସିନ୍ଦୁର ନେଇ କଂଗ୍ରେସ ପ୍ରଶ୍ନ କରିଥିବାରୁ ବିଜେପି ଏହାର କଡ଼ା ସମାଲୋଚନା କରିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବିଜେପି ମୁଖପାତ୍ର ସୁଧାଂଶୁ ଦ୍ୱିବେଦୀ କହିଛନ୍ତି, ଅପରେସନ ସିନ୍ଦୁରରେ ସଶସ୍ତ ବାହିନୀ ନିଜର ଅଦମ୍ୟ ସାହସ ଓ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏବେ ମଧ୍ୟ ଅପରେସନ ସିନ୍ଦୁର ଜାରି ରହିଛି, ତେବେ ଏନେଇ ବିରୋଧୀମାନଙ୍କ ମନୋଭାବକୁ ସେ ସମାଲୋଚନା କରିଛନ୍ତି। ଶ୍ରୀ ତ୍ରିବେଦୀ କହିଛନ୍ତି, ପ୍ରତିବଦ୍ଧତା କାର୍ଯ୍ୟରେ ଦେଖାଯାଇଥାଏ, କଥାରେ ନୁହେଁ। ସେ କହିଛନ୍ତି, ଯେଉଁ ସମୟରେ ସାରା ଦେଶ ଏକ ହୋଇଛି ସେଭଳି ସମୟରେ କଂଗ୍ରେସର ମନ୍ତବ୍ୟ ଦାୟିତ୍ୱହୀନ ଭଳି ଜଣାପଡ଼ୁଛି। ଉତ୍ତରପ୍ରଦେଶର ଜେୱାର ବିମାନ ବନ୍ଦର ନିକଟରେ ପ୍ରତିଷ୍ଠା ହେବାକୁ ଥିବା ଏକ ସେମି କଣ୍ଡକ୍ଟର ୟୁନିଟ୍ ପାଇଁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏଚ୍ସିଏଲ୍ ଏବଂ ଫକ୍ସନ୍ କମ୍ପାନୀର ମିଳିତ ଉଦ୍ୟମରେ ଭାରତ ସେମି କଣ୍ଡକ୍ଟର ମିଶନ ଅଧୀନରେ ଏହି ୟୁନିଟ୍ ପ୍ରତିଷ୍ଠା କରାଯିବ। ଏହି ପ୍ଲାଣ୍ଟ ପ୍ରତିମାସରେ 20,000 ୱେଫର ପାଇଁ ଡିଜାଇନ୍ କରାଯାଇଥିବା ବେଳେ ଡିଜାଇନ୍ ଆଉଟ୍ପୁଟ୍ କ୍ଷମତା ପ୍ରତିମାସରେ 36 ନିୟୁତ ୟୁନିଟ୍ ରହିବ। ପ୍ରକଳ୍ପରେ 3,700 କୋଟି ଟଙ୍କାର ନିବେଶ କରାଯିବ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।
जो भारत का छठा सेमीकंडक्टर यूनिट बनेगा वो जेवर उत्तर प्रदेश में बन रहा है। तक 5 सेमीकंडक्टर की यूनिट्स अप्रूव होने के बाद में बहुत तेजी से उसमें कंस्ट्रक्शन चल रहा है उन पांचों में, और एक का प्रोडक्शन इस वर्ष 2025 से स्टार्ट हो जाएगा। उसी कड़ी में एक और बहुत ही एडवांस्ड यूनिट है जो कि HCL आप जानते हैं, हिंदुस्तान कंप्यूटर्स लिमिटेड और फॉक्सकॉन, उन दोनों का ज्वाइंट वेंचर है। दिस ज्वाइंट वेंचर विल मैन्युफैक्चर डिस्प्ले ड्राइवर चिप्स।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ହେବାକୁ ଥିବା ଶାନ୍ତି ଆଲୋଚନାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଅଂଶଗ୍ରହଣ କରିବେ ନାହିଁ। ତୁର୍କୀର ଇସ୍ତାମାବୁଲ୍ଠାରେ ଆଜିଠାରୁ ଏହି ଶାନ୍ତି କଥାବାର୍ତ୍ତା ଆରମ୍ଭ ହେବ। ଏକ ସୂଚନାରେ ରୁଷ କହିଛି ରାଷ୍ଟ୍ରପତି ପୁତିନ୍ଙ୍କ ସହଯୋଗୀ ଭ୍ଲାଦିମିର୍ ମେଦିନ୍ସ୍କି ରୁଷ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେବେ। ପ୍ରତିନିଧିମଣ୍ଡଳୀରେ ରୁଷର ଉପବୈଦେଶିକ ମନ୍ତ୍ରୀ ମିଖାଇଲ୍ ଗେଲୁଜିନ୍, ଜେନେରାଲ ଶତାବ ଡିରେକ୍ଟର ଇଗୋର କୁସ୍ତିୟୋକୋଭ୍ ଏବଂ ଉପପ୍ରତିରକ୍ଷା ମନ୍ତ୍ରୀ ଆଲେକ୍ଜାଣ୍ଡାର ଫୋମିଂ ସାମିଲ ଅଛନ୍ତି। ଆତଙ୍କବାଦ ବିରୋଧରେ ଅପରେସନ୍ ସିନ୍ଦୁରର ସଫଳତା ପରେ ସାରା ଦେଶ ଭାରତୀୟ ସେନାର ବୀରତ୍ୱ ଏବଂ ସାହସ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛି। ସଶସ୍ତ ବାହିନୀ ପ୍ରତି ସମ୍ମାନ ସ୍ୱରୂପ ଆକାଶବାଣୀ ସମାଚାର ପକ୍ଷରୁ ଏକ ବିଶେଷ ଫିଚର ଉପସ୍ଥାପନ କରାଯାଉଛି। ଏହି କ୍ରମରେ ଆଜି ପରମବୀର ଚକ୍ର ବିଜେତା କ୍ୟାପ୍ଟେନ୍ ବିକ୍ରମ ବାତ୍ରାଙ୍କ ବିଷୟରେ ଆସନ୍ତୁ ଜାଣିବା। କ୍ୟାପ୍ଟେନ୍ ବାତ୍ରା କାର୍ଗିଲ୍ ଯୁଦ୍ଧ ସମୟରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ହିମାଚଳ ପ୍ରଦେଶ ପାଲମ୍ପୁରର ଅଧିବାସୀ କ୍ୟାପ୍ଟେନ୍ ବାତ୍ରା ପ୍ରଥମେ ଭାରତୀୟ ମିଲିଟାରୀ ଏକାଡେମୀରେ ଯୋଗଦେବା ପରେ ତ୍ରୟୋଦଶ ଜମ୍ମୁ କାଶ୍ମୀର ରାଇଫଲ୍ସରେ କାର୍ଯ୍ୟ କରିଥିଲେ। କାର୍ଗିଲ୍ ଯୁଦ୍ଧ ସମୟରେ କ୍ୟାପ୍ଟେନ୍ ବାତ୍ରାଙ୍କ ୟୁନିଟ୍କୁ ଦ୍ରାସ ଅଞ୍ଚଳରେ 4875 ନମ୍ବର ପଏଣ୍ଟକୁ ଅକ୍ତିଆର କରିବା ଲାଗି ଦାୟିତ୍ୱ ଦିଆଯାଇଥିଲା। 1999 ମସିହା ଜୁଲାଇ 7 ତାରିଖରେ ଅତ୍ୟନ୍ତ ଖରାପ ପାଣିପାଗ ମଧ୍ୟରେ କ୍ୟାପ୍ଟେନ୍ ବାତ୍ରା ସେହି ଦିଗକୁ ଅଗ୍ରସର ହୋଇଥିଲେ। ସେ ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ ଶତ୍ରୁପକ୍ଷ ଉପରେ ଗ୍ରେନେଡ୍ ଆକ୍ରମଣ କରିବା ସହ ସେହି ସ୍ଥାନକୁ ଖାଲି କରାଇବାରେ ସକ୍ଷମ ହୋଇଥିଲେ। ନିଜ ଜୀବନକୁ ଭୂକ୍ଷେପ ନ କରି ଶତ୍ରୁପକ୍ଷର ପ୍ରବଳ ଗୁଳିବର୍ଷା ମଧ୍ୟରେ କ୍ୟାପ୍ଟେନ୍ ବାତ୍ରା ପଏଣ୍ଟ ନମ୍ବର 4875 ହାସଲ କରିଥିଲେ। ସେହି ସମୟରେ ଏକ ରେଡିଓ ବାର୍ତ୍ତାରେ କ୍ୟାପ୍ଟେନ୍ ବାତ୍ରା କହିଥିଲେ, ୟେ ଦିଲ୍ ମାଙ୍ଗେ ମୋର୍। ଆଜି ବି ସେହି ବାର୍ତ୍ତା ଭାରତୀୟ ବୀର ଯବାନମାନଙ୍କୁ ଉଦ୍ବୁଦ୍ଧ କରୁଛି। ଭାରତୀୟ ସାମରିକ ଇତିହାସରେ କ୍ୟାପ୍ଟେନ୍ ବିକ୍ରମ ବାତ୍ରାଙ୍କ ସାହସିକ ପଦକ୍ଷେପ ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। କ୍ୟାପ୍ଟେନ୍ ବାତ୍ରାଙ୍କୁ ମରଣୋତ୍ତର ଭାବେ ଦେଶର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ବିହାରର ସିୱାନ୍ ଜିଲ୍ଲା ଅନ୍ତର୍ଗତ ବାସିଲପୁରଠାରେ ସୀମା ସୁରକ୍ଷା ବଳ ଯବାନ ରାମବାବୁ ସିଂଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ଜମ୍ମୁ କାଶ୍ମୀରରେ ପାକିସ୍ତାନ ପକ୍ଷରୁ ହୋଇଥିବା ଆକ୍ରମଣରେ ରାମବାବୁ ସିଂ ପ୍ରାଣ ହରାଇଥିଲେ। ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ନିମନ୍ତେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ପଶ୍ଚିମ ଏସୀୟ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କତାର ସହିତ 12,00,000,000,000 ଡଲାରର ଆର୍ଥିକ ବ୍ୟାପାର ସମ୍ବନ୍ଧୀୟ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଶ୍ରୀ ଟ୍ରମ୍ପ ଆମେରିକା ଏବଂ କତାର ମଧ୍ୟରେ 243.5 ନିୟୁତ ଡଲାରରୁ ଅଧିକ ମୂଲ୍ୟର ବୋଇଂ ବିମାନ ଏବଂ ଏରୋସ୍ପେସ୍ ଇଞ୍ଜିନ୍ ବିକ୍ରୟ ଲାଗି ଚୁକ୍ତି ହୋଇଛି। ଚୁକ୍ତି ଅନୁଯାୟୀ କତାର ପକ୍ଷରୁ 200 ନିୟୁତ ଡଲାର ମୂଲ୍ୟର 160 ବୋଇଂ ଜେଟ୍ ବିମାନ କ୍ରୟ କରାଯିବ। ଗତକାଲି ଦୋହାରେ ଶ୍ରୀ ଟ୍ରମ୍ପ ଏବଂ କତାରର ଅମିର ଶେଖ୍ ତମିମ୍ ବିନ୍ ହମାଦ ଅଲ୍ ଥାନିଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ଚୂଡ଼ାନ୍ତ ହୋଇଥିଲା। ଏହି ଚୁକ୍ତି ଫଳରେ ଆମେରିକାରେ ପ୍ରାୟ 1,54,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ବିଶେଷକରି ଏହି ନିଯୁକ୍ତି ବିମାନ ଉତ୍ପାଦନ କ୍ଷେତ୍ରରେ ହେବ। ଅନ୍ୟପକ୍ଷରେ ଉଭୟ ଦେଶ ମଧ୍ୟରେ ଶକ୍ତି, ପ୍ରତିରକ୍ଷା ଏବଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ କେତେକ ଚୁକ୍ତି ହୋଇଥିବା ସୂଚନା ମିଳିଛି। ଆଜି ଶ୍ରୀ ଟ୍ରମ୍ପ କତାରରୁ ୟୁନାଇଟେଡ୍ ଆରବ ଏମିରେଟ୍ସ ଗସ୍ତ କରିବେ। ଥାଇଲାଣ୍ଡ ବ୍ୟାଡମିଣ୍ଟନ ଓପନ୍ରେ ଆଜି ସକାଳେ ଭାରତୀୟ ଖେଳାଳିମାନେ ପ୍ରି କ୍ୱାର୍ଟର ଫାଇନାଲ୍ରେ ଅବତୀର୍ଣ୍ଣ ହୋଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ଥରୁଣ ମାନେପାଲ୍ଲୀ ଡେନମାର୍କର ଆଣ୍ଡର୍ସ ଆଣ୍ଟନ୍ସେନ୍ଙ୍କ ସହ ମୁକାବିଲା କରିବେ। ମହିଳା ସିଙ୍ଗଲ୍ସରେ ମାଳବିକା ବଂଶୋଦ୍ ଥାଇଲାଣ୍ଡର ରଚାନୁକ୍ ଇଣ୍ଟାନୁନ୍ଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟତମ ଭାରତୀୟ ଖେଳାଳି ଉନ୍ନତି ହୁଡ଼ା ଥାଇଲାଣ୍ଡର ପନ୍ ପି ଚୋଚୁଆଙ୍ଗ ଏବଂ ଆକର୍ଷି କାଶ୍ୟପ ସେହି ଦେଶର ସୁପନିଡ଼ା କାଟଥନ୍ଙ୍କ ବିରୋଧରେ ଅବତୀର୍ଣ୍ଣ ହେବେ। ମହିଳା ଡବଲ୍ସରେ ଭାରତର ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଜାପାନର ସାୟକା ହୋବାରା ଏବଂ ରୁଇ ହିରୋକାମିଙ୍କ ବିପକ୍ଷରେ ମୁକାବିଲା କରିବେ। ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶାନ୍ତି ପ୍ରତିଷ୍ଠା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଅପରେସନ୍ ସିନ୍ଦୁର ନେଇ କଂଗ୍ରେସର ମନ୍ତବ୍ୟକୁ କଡ଼ା ସମାଲୋଚନା କଲା ବିଜେପି। ରୁଷ ୟୁକ୍ରେନ୍ ଶାନ୍ତି ଆଲୋଚନାରେ ସାମିଲ ହେବେ ନାହିଁ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍। ଅପରେସନ୍ ସିନ୍ଦୁର ପରେ ସଶସ୍ତ ବାହିନୀ ପ୍ରତି ସମ୍ମାନ ସ୍ୱରୂପ ଆକାଶବାଣୀ ସମାଚାର ବିଭାଗ ପକ୍ଷରୁ ଆରମ୍ଭ ହେଲା ବିଶେଷ ଫିଚର କାର୍ଯ୍ୟକ୍ରମ ଏବଂ ଥାଇଲାଣ୍ଡ ବ୍ୟାଡମିଣ୍ଟନ ଓପନ୍ ପ୍ରି କ୍ୱାର୍ଟର ଫାଇନାଲରେ ଆଜି ମୁକାବିଲା କରୁଛନ୍ତି ଭାରତୀୟ ଖେଳାଳି। ସମ୍ବାଦ ଶେଷ ହେଲା।